ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ବିଜୁଳି ଯନ୍ତ୍ରଣାର ମୁକ୍ତି ନାହିଁ, ତିନି କମ୍ପାନୀଙ୍କ ସହଯୋଗ ଲୋଡ଼ିଲେ କୋଇଲା ଦେଇ ବିଦ୍ୟୁତ କିଣାଯିବ। ରାଜ୍ୟରେ ବିଜୁଳି ସମସ୍ୟା ଉତ୍କଟ, ଚାହିଦା ଯେତିକି ସେତିକି ମିଳୁନି, ଯାହା ମିଳୁଛି ସେଥିରୁ ବାଟମାରଣା ଚୋରି ବି କିଛି କମ୍ ହେଉନି। ଏଭଳି ପରିସ୍ଥିତିରେ ସରକାର ମିଛ କହି ଫସିଛନ୍ତି, ପୂଜାରେ ବିଦ୍ୟୁତ କାଟ ହେବନି ଓ ପୂଜା ପରେ ହିଁ ବ୍ୟବସ୍ଥା ସୁଧୁରିବ ବୋଲି ଘୋଷଣା ଏବେ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ପରିସ୍ଥିତିରେ କୌଣସି ସୁଧାର ଆସିନଥିବା ବେଳେ ବିଦ୍ୟୁତ କାଟ କେମିତି ବନ୍ଦ କରିବେ ବାଟ ପାଉନାହାନ୍ତି ସରକାର। ଶ୍ରୋତା ଲିନାଙ୍କୁ ସାହିତ୍ୟରେ ନୋବେଲ। ଏସିଆର 14ଟି ଶ୍ରେଷ୍ଠ ଧନୀ ପରିବାରରେ ଭାରତରେ ଆମେରିକାର ପ୍ରସିଦ୍ଧ ପତ୍ରିକା ଫୋର୍ବସ୍ ପକ୍ଷରୁ ପ୍ରଥମଥର ପାଇଁ ପ୍ରକାଶ କରାଯାଇଛି ଏସିଆର ଶ୍ରେଷ୍ଠ 50ଟି ଧନୀ ପରିବାରଙ୍କ ମଧ୍ୟରୁ 14 ଜଣ ଭାରତୀୟ ପରିବାର ସ୍ଥାନ ପାଇଛି। ଏସିଆର ଅନ୍ୟ କୌଣସି ଦେଶ ତୁଳନାରେ ଭାରତୀୟ ପରିବାର ସଂଖ୍ୟା ଅଧିକ ରହିଛି। ଭାରତୀୟ ଧନୀ ପରିବାର ମଧ୍ୟରେ ପ୍ରଥମ ସ୍ଥାନରେ ଅମ୍ବାନୀ ପରିବାର, ଏସିଆର ଧନୀ ପରିବାର ମଧ୍ୟରେ ଅମ୍ବାନୀ ପରିବାର ତୃତୀୟ ସ୍ଥାନ ହାସଲ କରିଛନ୍ତି। ପ୍ରତି ବ୍ଲକ ହେବ ମଳମୁକ୍ତ, ପ୍ରତି ବ୍ଲକ ହେବ ଖୋଲା ମଇଦାନ ମୁକ୍ତ ଅଞ୍ଚଳ, ପ୍ରତି ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ବ୍ଲକର ମଳତ୍ୟାଗ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯିବ। ଆଜି ଗ୍ରାମୀଣ ପରିମଳ ଉପରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ଜିଲ୍ଲାପାଳଙ୍କୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ପତି ଜିଲ୍ଲାପାଳ ଓ ଗ୍ରାମ ଉନ୍ନୟନ ବିଭାଗ ଯନ୍ତ୍ରୀମାନଙ୍କୁ କହିଛନ୍ତି ଜିଲ୍ଲାରେ ଥିବା କର୍ମଚାରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ଏକତ୍ରିତ କରି ଗୋଟିଏ ପରେ ଗୋଟିଏ ବ୍ଲକରେ ପରିମଳ ସଚେତନା ଓ ପାଇଖାନା ନିର୍ମାଣ କାର୍ଯ୍ୟକ୍ରମ। ଅପପୁଷ୍ଟିକୁ ରୋକିବା ଲାଗି ଜାତୀୟ ସ୍ୱାସ୍ଥ୍ୟ ମିଶନ ଜରିଆରେ ଚଳିତ ବର୍ଷ ଏହି NRC ଖୋଲାଯିବ। ବିଶେଷ କରି 0-6 ବର୍ଷର ପିଲାମାନଙ୍କୁ ପ୍ରାଧାନ୍ୟ ଦିଆଯିବ। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ତେବେ 3 ଅଙ୍କଟି 3 ମତ ନିଶ୍ଚିତ ଦିଅନ୍ତୁ। ଧନ୍ୟବାଦ।